ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ପାପର ପିଆଲା ମୁଁ ଭରିଛି ପାପେ, ସାଜିଛି ଜିଅନ୍ତା ସବାଇ ଜଗତେ, ସାଜିଛି ଜିଅନ୍ତା ସବାଇ ଜଗତେ। ପାପର ପିଆଲା ମୁଁ ଭରିଛି ପାପେ, ପାପର ପିଆଲା ମୁଁ ଭରିଛି ପାପେ, ସାଜିଛି ଜିଅନ୍ତା ସବାଇ ଜଗତେ, ସାଜିଛି ଜିଅନ୍ତା ସବାଇ ଜଗତେ। ପାପର ପିଆଲା ସାଜିଛି ଜିଅନ୍ତା ସବାଇ ଜଗତେ, ସାଜିଛି ଜିଅନ୍ତା ସବାଇ ଜଗତେ। ପାପର ପିଆଲା ଜୀବିତ ନୁହେଁ ମୁଁ ମୃତ, ମୋର ପିଆଲା ମୁଁ ଭରିଛି ପାପି ସାଜିଛି ଜିଅନ୍ତା ସବୟ ଜଗତେ ସାଜିଛି ଜିଅନ୍ତା ସବୟ ଜଗତେ ପାପର ପିଆଲା ମୁଁ ଭରିଛି ପାପି ପାପର ପିଆଲା ମୁଁ ଭରିଛି ପାପି ସାଜିଛି ଜିଅନ୍ତା ସବୟ ଜଗତେ ସାଜିଛି ଜିଅନ୍ତା ସବୟ ଜଗତେ ସାଜିଛି ଜିଅନ୍ତା ସବୟ ଜଗତେ।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটিসড মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। বর্তমান চলন্তু শুনিবা ঈশ্বরঙ্ক ভক্তঙ্ক থারু ঈশ্বরঙ্ক জীবনদায়ক বাক্য।
নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পিতাঙ্ক মধুর নামরে ମୁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖୁ। ଶତ୍ରୁ ଶୟତାନ ହସ୍ତରୁ ଆପଣଙ୍କୁ ସେ ସୁରକ୍ଷାରେ ରଖନ୍ତୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ଭାଇରସ୍ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଇଅଛି, ସେହି ପ୍ରଭାବରୁ ଆପଣମାନଙ୍କୁ ସେ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ରାଜାଙ୍କ ଆଗମନ ଭାଗ ଏକ। ପ୍ରିୟ ଶ୍ରୋତା, ଦୁଇ ଜଣ ବ୍ୟବସାୟୀ, ଜଣେ ଆମେରିକାରୁ ଏବଂ ଅନ୍ୟଟି ରୁଷରୁ, ଏକ ରେଷ୍ଟୁରାଣ୍ଟରେ ସେବା କରିବାକୁ ଅପେକ୍ଷା କରିଥିଲେ। ସେମାନେ ଅପେକ୍ଷା କଲାବେଳେ ସେମାନେ ଆଜି ବିଶ୍ୱ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଆଲୋଚନା କରୁଥିଲେ। ବିଶ୍ୱରେ ଦାରିଦ୍ରତା ଏବଂ ଭୋକରେ ପ୍ରତିଦିନ ହଜାର ହଜାର ପିଲା ଭୋକରେ ଅଛନ୍ତି। ଅନୈତିକତା ଏବଂ ଘରର ବିଚ୍ଛିନ୍ନତା କାରଣରୁ ପିଲାମାନେ ସ୍ନେହୀ ପିତାମାତାଙ୍କ ପୋଷଣ ବିନା ବଢ଼ନ୍ତି। ମଦ୍ୟପାନ ଏବଂ ପଦାର୍ଥର ଅପବ୍ୟବହାର ଉଭୟ ଯୁବକ ଓ ଯୁବକଙ୍କ ମନ ଏବଂ ସ୍ୱାସ୍ଥ୍ୟକୁ ନଷ୍ଟ କରିଦିଏ। ବ୍ୟାପକ ହିଂସା ଏବଂ ଅପରାଧ ଆମ ସହରକୁ ଅନୈତିକ ଜଙ୍ଗଲରେ ପରିଣତ କରେ। ପୃଥିବୀ ପାଇଁ ଆନ୍ତର୍ଜାତୀୟ ଆତଙ୍କବାଦ ଏବଂ ଆନବିକ ହୋଲକୋଷ୍ଟ, ଶେଷରେ ରୁଷ ତାଙ୍କ ଆମେରିକିଆ ବନ୍ଧୁକୁ କହିଲା, ମୁଁ ଜାଣି ଆଶ୍ଚର୍ଯ୍ୟ ହେଉଛି ଯେ ଆମ ଭଳି ସମାନ ସମସ୍ୟାରେ ଆମେରିକା ମଧ୍ୟ ଜଡ଼ିତ ଅଛି। ଆପଣ ଭାବୁଥିବେ ଏହାର ସମାଧାନ କ'ଣ? କିଛି ସମୟ ବିନା ଧନ୍ଦାରେ ଆମେରିକୀୟ ଉତ୍ତର ଦେଲେ, ଅନେକ ଆମେରିକୀୟ ବିଶ୍ୱାସ କରନ୍ତି ଯେ କେବଳ ଗୋଟିଏ ସମାଧାନ ଅଛି, ଜଣେ ରାଜା। ଏହି ଆମେରିକୀୟଙ୍କ ବିବୃତିରେ ଚକିତ ହୋଇ ରୁଷୀୟ କହିଛନ୍ତି, ଜଣେ ଆମେରିକୀୟ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଛି ଯେ ଏହାର ସମସ୍ୟାର ସମାଧାନ ପାଇଁ ତାଙ୍କ ଦେଶ ଜଣେ ରାଜା ଆବଶ୍ୟକ କରେ। ସେହି ରାଜା ନିଶ୍ଚିତ ଭାବରେ ଜଣେ ଅସାଧାରଣ ବ୍ୟକ୍ତି ହେବା ଆବଶ୍ୟକ। ଆମେରିକୀୟ ଚୁପଚାପ ଉତ୍ତର ଦେଲେ, ତୁମେ ଠିକ୍ କହିଛ, ମୁଁ ଜଣେ ଅସାଧାରଣ ସୃଷ୍ଟିକର୍ତ୍ତା ଏବଂ ଦୁନିଆର ସମସ୍ତ ସମସ୍ୟାର ସମାଧାନ ପାଇଁ ସେ ଶୀଘ୍ର ଆସୁଛନ୍ତି। ମୁଁ ରାଜା ଯୀଶୁଙ୍କ ବିଷୟରେ କହୁଛି। ପୃଥିବୀରେ ଯୀଶୁଙ୍କ ସେବାର ଶେଷ ଦିନରେ ସେ ନିଜ ଶିଷ୍ୟମାନଙ୍କୁ ତାଙ୍କ ମୃତ୍ୟୁ ବିଷୟରେ ଭବିଷ୍ୟତବାଣୀ କରିଥିଲେ। ଆଗାମୀ ଚେଷ୍ଟା ଦିନରେ ସେମାନେ ସ୍ୱାନ୍ତନା ଏବଂ ଭରସା ଆବଶ୍ୟକ ଦେଖି ଯୀଶୁ ଏହି ରୋମାଞ୍ଚକ ପ୍ରତିଜ୍ଞା ଦେଇଥିଲେ, ତୁମର ହୃଦୟ ବିଚଳିତ ନ ହେଉ ବା ଉଦ୍ବିଗ୍ନ ନ ହେଉ, ତୁମେ ଈଶ୍ୱରଙ୍କୁ ବିଶ୍ୱାସ କର, ମୋ ଉପରେ ମଧ୍ୟ ବିଶ୍ୱାସ କର, ମୋ ପିତାଙ୍କ ଘରେ ଅନେକ ମହଲ ଅଛି, ଯଦି ତାହା ହୋଇନଥାନ୍ତା ମୁଁ ଆପଣଙ୍କୁ କହିଥାନ୍ତେ, ମୁଁ ତୁମ ପାଇଁ ଏକ ସ୍ଥାନ ପ୍ରସ୍ତୁତ କରିବାକୁ ଯାଏ, ଏବଂ ଯଦି ମୁଁ ଯାଇ ତୁମ ପାଇଁ ଏକ ସ୍ଥାନ ପ୍ରସ୍ତୁତ କରେ, ମୁଁ ପୁନର୍ବାର ଆସି ତୁମକୁ ମୋ ପାଖକୁ ଗ୍ରହଣ କରିବି। ମୁଁ ଯେଉଁଠାରେ ଅଛି ତୁମେ ମଧ୍ୟ ସେଠାରେ ରୁହ। ଏହିପରି ଯୀଶୁଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ କହିଥିଲେ ଯହନ 14:1-3। ପ୍ରିୟ ଶ୍ରୋତା, ଯୀଶୁଙ୍କ ଅନୁଗାମୀମାନେ ଏହି ପ୍ରତିଜ୍ଞା ପୂରଣ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ପ୍ରେରିତ ପାଉଲ ତାଙ୍କ କାରାଗାରରୁ ଲେଖିଥିଲେ ଯେ ସେ କହନ୍ତି, ଆମର ମହାନ ଈଶ୍ୱର ଏବଂ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଆଶୀର୍ବାଦ ଭରସା ଏବଂ ଗୌରବମୟ ଦୃଶ୍ୟ ଖୋଜୁଛି। ଏହିପରି ତିତସ 2:13 ସେ କହନ୍ତି, ପରେ ଯେତେବେଳେ ନିର୍ବାହିକାରୀ ଠିଆ ହୋଇଥିଲେ କିନ୍ତୁ କିଛି ଦୂରରେ ପାଉଲ ଜୟନ୍ତୀ ଭାବରେ ଘୋଷଣା କଲେ, ଏହିପରି ମୁଁ ଭଲ ଲଢ଼େଇ କରିଛି, ମୁଁ ଦୌଡ଼କୁ ଶେଷ କରିସାରିଛି, ମୁଁ ବିଶ୍ୱାସ ରଖିଛି, ଶେଷରେ ମୋ ପାଇଁ ଧାର୍ମିକତାର ମୁକୁଟ ରଖାଯାଇଛି ବା ଧାର୍ମିକତାର ମୁକୁଟ ରଖାଯାଇଛି ଯାହା ପ୍ରଭୁ ଧାର୍ମିକ ବିଚାର ପ୍ରତି ସେଦିନ ମୋତେ ଦେବେ। କେବଳ ମୋତେ ନୁହେଁ, ବରଂ ଯେଉଁମାନେ ତାଙ୍କ ଅଭିବାର୍ତ୍ତାକୁ ଭଲ ପାଆନ୍ତି ସମସ୍ତଙ୍କୁ ମଧ୍ୟ ଦେବେ। ଏହିପରି ସାଧୁ ପାଉଲ ଘୋଷଣା କରନ୍ତି 2 Timothy 4:7-8। ପ୍ରିୟ ଶ୍ରୋତା, ପାଉଲ ସେହିଦିନ ଆତ୍ମବିଶ୍ୱାସ ସହିତ ହତ୍ୟାକାରୀଙ୍କ ଖଣ୍ଡା ସାମନା କରିପାରନ୍ତି, କାରଣ ସେ କୃଷ୍ଣଙ୍କ ପ୍ରତ୍ୟାବର୍ତ୍ତନ ପ୍ରତିଜ୍ଞା ଉପରେ ବିଶ୍ୱାସ କରୁଥିଲେ। ଯେହେତୁ ଆମେ ପୃଥିବୀର ଇତିହାସର ଅନ୍ଧକାର ଘଟଣା ସମ୍ମୁଖୀନ ହେଉଛୁ, ଏହା ମନେ ରଖିବା ପାଇଁ ଏକ ବଡ଼ ଉତ୍ସ ହେବ ଯେ ମନେ ରଖିବା ଯେ ଯୀଶୁଙ୍କ ଶିଷ୍ୟମାନଙ୍କୁ ଯୀଶୁଙ୍କୁ ପ୍ରତିଜ୍ଞା ମଧ୍ୟ ଆମର ଅଟେ। ପ୍ରିୟ ଶ୍ରୋତା, ଯୀଶୁ ଫେରିଆସିବେ, ସେହି ପ୍ରତିଜ୍ଞା ହେଉଛି ବଞ୍ଚିବା ଏବଂ ସୁଖର ବିଶ୍ୱାସର ଏକମାତ୍ର ଭରସା। ସୟତନ ତାଙ୍କ ଆଗମନକୁ ନକଲି କରିବାକୁ ଚେଷ୍ଟା କରିବ ବୋଲି ଜାଣି ଯୀଶୁ ବାଇବଲରେ ତାଙ୍କ ଦ୍ୱିତୀୟ ଆସିବ ସଠିକ୍ ବିବରଣୀ ଦେଇଛନ୍ତି, ଯେପରି ଆମେ ପାଉଅଛୁ। ଯୀଶୁ କହିଥିଲେ ଏହିପରି, ପ୍ରିୟସତା, କାରଣ ମିଥ୍ୟ ଖ୍ରୀଷ୍ଟ ଏବଂ ମିଥ୍ୟା ଭବିଷ୍ୟତ ଭକ୍ତାମାନେ ଉଠି ବଡ଼ ଚିହ୍ନ ଓ ଚମତ୍କାର ପ୍ରଦର୍ଶନ କରିବେ। ପଢ଼ନ୍ତୁ ମାଥିଓ 24:24। ଯଦି ଆମେ ପାର୍ଥକ୍ୟ କିପରି କହିବୁ, ନକିଲକୁ କିପରି ଚିହ୍ନଣ କରିବୁ ତାହା ଜାଣିନାହୁଁ, ତେବେ ଆମେ ଜଣେ ପ୍ରେରିତ ଦ୍ୱାରା ପ୍ରଭାବିତ ହୋଇପାରିବା, ଏହା ଯୀଶୁ ବୋଲି ଭାବି ଆମେ ମନେ ରଖିପାରିବା। ଯୀଶୁ କିଛି ଅସ୍ପଷ୍ଟ ପ୍ରତାରଣା ବିଷୟରେ କହୁନଥିଲେ, ସେ ଅବିଶ୍ୱାସନୀୟ ଚନ୍ନ ନାମ ବିଷୟରେ କହୁନଥିଲେ। ଏତେ ଯତ୍ନର ସହ ଯୋଜନା ଏବଂ କାର୍ଯ୍ୟକାରୀ ହେଲା ଯେ ପ୍ରାୟ ସମଗ୍ର ବିଶ୍ୱ ପ୍ରତାରିତ ହେବ। ଆପଣ ଦେଖିବେ ପ୍ରିୟସତା, ଏହି ଅବିଶ୍ୱାସୀମାନେ ଚମତ୍କାର କାର୍ଯ୍ୟ କରିବେ, ରୋଗୀଙ୍କୁ ସୁସ୍ଥ କରିବେ ଏବଂ ସେମାନଙ୍କ ଦାବିକୁ ସମର୍ଥନ କରିବାକୁ ଆଲୋକିତ ପ୍ରଦର୍ଶନ କରିବେ। କିଛି ସମୟ ପାଇଁ ଚିନ୍ତା କର ପ୍ରିୟସତା, ଧରାଯାଉ ତୁମେ କିଛି ସନ୍ଧ୍ୟାରେ ଟିଭି ଅନ୍ କର ଏବଂ ଖବର ରିପୋର୍ଟ କରେ ଯେ ଖ୍ରୀଷ୍ଟ ଫେରି ଆସୁଛନ୍ତି, ସେ ନ୍ୟୁୟର୍କ ରୋଗୀଙ୍କୁ ସୁସ୍ଥ କରୁଛନ୍ତି, ଚମତ୍କାର କରୁଛନ୍ତି, ପ୍ରେମ ଓ ଶାନ୍ତି ଏବଂ ଖ୍ରୀଷ୍ଟିଆନ ଏକତା କଥା କହୁଛନ୍ତି, ଏବଂ ଆପଣ ତାଙ୍କୁ ଦେଖିବା ପାଇଁ ସେଠାରେ ହଜାର ହଜାର ଭ୍ରମଣ କରୁଥିବା ଦେଖନ୍ତି। ଅନ୍ୟମାନେ ତାଙ୍କ ଆଗରେ ଆଣ୍ଠୁ ମାଡ଼ି ଆଶୀର୍ବାଦ ଗ୍ରହଣ କରନ୍ତି। ଆପଣ କ'ଣ କରିବେ ତାହେଲେ ପ୍ରିୟସତା? ନ୍ୟୁୟର୍କ ପରିବର୍ତ୍ତୀ ଟ୍ରେନ୍ କିମ୍ବା ବିମାନରେ ଶୀଘ୍ର ସଂରକ୍ଷଣ କର, ତାଙ୍କୁ ଦେଖିବା ପାଇଁ ଶୀଘ୍ର ତାଙ୍କୁ ପ୍ରମାଣ କର। ଆପଣ ହୁଏତ ଯଦି ଖ୍ରୀଷ୍ଟଙ୍କ ଆଗମନ ବିଷୟରେ ବାଇବଲ କ'ଣ ଶିକ୍ଷା ଦିଏ ତାହା ଆପଣ ଜାଣିନାହାନ୍ତି। ଯୀଶୁ ଏହା କହିଛନ୍ତି, ତେଣୁ ଯଦି ସେମାନେ ତୁମକୁ କହନ୍ତି ଦେଖ ସେ ମରୁଭୂମିରେ ଅଛନ୍ତି, ତାହାରକୁ ଯାଅ ନାହିଁ, କିମ୍ବା ଦେଖ ସେ ଭିତର କୋଠରୀରେ ଅଛନ୍ତି, ଏହାକୁ ବିଶ୍ୱାସ କର ନାହିଁ। ଏହିପରି ମାଥ୍ୟୁ 24:26 ଯୀଶୁ ସତର୍କ ଦେଇ ଆପଣା ଶିଷ୍ୟମାନଙ୍କୁ କହିଥିଲେ, ଆଉ ସେହି ସତର୍କବାଣୀ ଆଜି ମଧ୍ୟ ଆମମାନଙ୍କୁ ଲାଗୁ କରୁଅଛି। ପ୍ରିୟସତା, ଯୀଶୁ କହିଥିଲେ ଯେ ଆମେ ମଧ୍ୟ ଜଣେ ପ୍ରେରିତଙ୍କୁ ଦେଖିବା ନାହିଁ, କାହିଁକି ତାଙ୍କର ଚମତ୍କାର ଏବଂ ପରୋପକାର ଦ୍ୱାରା ଆପଣ ପ୍ରତାରିତ ହୋଇପାରନ୍ତି, ସେ ଖ୍ରୀଷ୍ଟଙ୍କ ପରି ଶିକ୍ଷା ଦେଇପାରନ୍ତି, ସେ ଖ୍ରୀଷ୍ଟଙ୍କ ପରି ସୁସ୍ଥ ହୋଇପାରନ୍ତି, ସେ ଖ୍ରୀଷ୍ଟଙ୍କ ପରି ବାକ୍ୟ କରିପାରନ୍ତି, ଏବଂ ଶାସ୍ତ୍ର ଉପରେ ସନ୍ଦେହ କରିବାର ପ୍ରଲୋଭନ ଅତ୍ୟଧିକ ହୋଇପାରେ। ଯୀଶୁ କହିଥିଲେ, ପ୍ରିୟସତା, ଏହି ଭ୍ରାନ୍ତ ବ୍ୟକ୍ତି ଯଦି ସମ୍ଭବ ମନୋନୀତ ଲୋକଙ୍କୁ ମଧ୍ୟ ପ୍ରତାରଣା କରିବେ। ଏହିପରି ଯୀଶୁଖ୍ରୀଷ୍ଟ ସତର୍କ ଦେଇଥିଲେ। ପଢ଼ନ୍ତୁ ମାଥ୍ୟୁ 24:24। ପ୍ରିୟସତା, ଆମେ ଆମର ନିଜ ଇନ୍ଦ୍ରିୟ ଉପରେ ବିଶ୍ୱାସ କରିବାକୁ ସାହସ କରୁନାହୁଁ। ଆମେ ଯାହା ଦେଖୁ, ଆମେ ଯାହା ଶୁଣୁ, ଆମେ କ'ଣ ଅନୁଭବ କରୁଛୁ, ଏହା ଏକ ପ୍ରସ୍ତାହକ କି ନୁହେଁ ଆମେ କିପରି ଜାଣିବା? ସେହି ନିଷ୍ପତ୍ତି ନେବାରେ ବାଇବଲ ହେଉଛି ଆମର ଏକମାତ୍ର ସୁରକ୍ଷିତ ମାର୍ଗଦର୍ଶନ। ପ୍ରିୟସତା, ବର୍ତ୍ତମାନ ଯେଉଁ ସମସ୍ୟା, ବର୍ତ୍ତମାନ ଯେଉଁ ଘଟଣା, ବର୍ତ୍ତମାନ ଯେଉଁ ଦୁର୍ଘଟଣା ଗୁଡ଼ାକ ଘଟୁଅଛି, କ'ଣ ଆପଣମାନେ ଦେଖିପାରୁଛନ୍ତି କି ଯୀଶୁପ୍ରଭୁ ବହୁ ଶୀଘ୍ର ଆସୁଅଛନ୍ତି? ଯେପରି ପବିତ୍ର ଶାସ୍ତ୍ରରେ ସେ କହିଥିଲେ କି ତାଙ୍କ ଆଗମନ ପୂର୍ବରେ ଏହିସବୁ ଘଟିବ। ହଁ ପ୍ରିୟସତା, ବର୍ତ୍ତମାନ ଯାହା ଆମେ ଦେଖୁଛୁ ତାହା ସବୁ ଘଟୁଅଛି। ପ୍ରିୟସତା, ଯୀଶୁଙ୍କ ଦ୍ୱିତୀୟ ଆସିବା ବିଷୟରେ ବାଇବଲ ଆମକୁ କ'ଣ କହିଥାଏ? ଏହା ଏକ ଦୃଶ୍ୟମାନ ଆସିବ। ପୂର୍ବଠାରୁ ବିଜୁଳି ଯେପରି ପଶ୍ଚିମ ଦିଗକୁ ଆସେ, ସେହିପରି ମଣିଷ ପୁତ୍ରଙ୍କ ଆଗମନ ମଧ୍ୟ ହେବ, ଏହିପରି ଯୀଶୁଖ୍ରୀଷ୍ଟ କହିଥିଲେ। ପ୍ରିୟସତା, ଯେବେ ଆମେ ବିଜୁଳି ଦେଖୁ, ଏହା ଆମେ ପୂର୍ବଠୁ ଦକ୍ଷିଣ ପର୍ଯ୍ୟନ୍ତ ଦେଖିଥାଉ, ଆଉ ସେହିପରି ଯୀଶୁଖ୍ରୀଷ୍ଟଙ୍କ ଆଗମନ ହୁଏ। ଖ୍ରୀଷ୍ଟ ଆସିବା ପରେ ଆପଣଙ୍କୁ କହିବାକୁ ପଡ଼ିବ ନାହିଁ ଯେ ସମସ୍ତେ ଏହା ବିଷୟରେ ଜାଣିବେ, ତୁମେ ତାଙ୍କ ଆସିବାର ଦେଖିବ, କାରଣ ବାଇବଲ କହେ, ଦେଖ ସେ ମେଘ ସହିତ ଆସୁଛନ୍ତି ଏବଂ ପ୍ରତ୍ୟେକ ଆଖି ତାଙ୍କୁ ଦେଖିବ। ଏହିପରି ପ୍ରକାଶିତ ବାକ୍ୟ 1:7 ଯହନ ଲିଖିତ ଘୋଷଣା କରୁଛନ୍ତି। ପ୍ରିୟ ଶ୍ରୋତା, ହଁ, ଯୀଶୁଖ୍ରୀଷ୍ଟ ବହୁ ଶୀଘ୍ର ଆସୁଛନ୍ତି। ପ୍ରତ୍ୟେକ ଆଖି ତାଙ୍କୁ ଦେଖିବେ। ପୁରୁଣା ଆଖି ଦେଖିବ, ଯୁବକମାନେ ଦେଖିବେ, ଯୁବତୀମାନେ ଦେଖିବେ, ଅନ୍ଧମାନେ ଦେଖିବେ, ପ୍ରତ୍ୟେକ ଚକ୍ଷୁ ଦେଖିବ ଏବଂ ପାପୀଙ୍କର ଚକ୍ଷୁ। କାରଣ ଯୀଶୁ ଆସିବା ପରେ ସେମାନେ ଶୋକ କରିବେ। ଯୀଶୁ ନିଜେ କହିଛନ୍ତି ତାପରେ ମଣିଷ ପୁତ୍ରଙ୍କ ଚିହ୍ନ ସ୍ୱର୍ଗରେ ଦେଖାଯିବ ଏବଂ ତାପରେ ପୃଥିବୀର ସମସ୍ତ ଗୋଷ୍ଠୀ ଶୋକ କରିବେ ଏବଂ ସେମାନେ ମଣିଷ ପୁତ୍ରଙ୍କୁ ଶକ୍ତି ଏବଂ ମହାନ ଗୌରବ ସହିତ ସ୍ୱର୍ଗର ମେଘରେ ଆସୁଥିବା ଦେଖିବେ। ମାଥିଓ 24:30। ପ୍ରିୟ ଶ୍ରୋତା, ଖ୍ରୀଷ୍ଟ ହଠାତ୍ କିଛି ଦୂର ସହରରେ ଦେଖାଯିବେ ନାହିଁ, କିମ୍ବା ଚୁପଚାପ ଉଡ଼ୁଥିବା ସସ୍ ଭିତରୁ ବାହାରକୁ ଯିବେ ନାହିଁ। ସେ ଶକ୍ତି ଏବଂ ମହାନ ଗୌରବ ସହିତ ମେଘରେ ଫେରି ଆସୁଛନ୍ତି ଏବଂ ପ୍ରତ୍ୟେକ ଆଖି ଏହା ଦେଖିବ। ଏହା ଏକ ନାଟକୀୟ ଶ୍ରୋତାପୂର୍ଣ୍ଣ ଆସିବ। କୃଷ୍ଣଙ୍କ ଆଗମନକୁ ନକଲ କରିବା ପାଇଁ ଶୟତାନକୁ ସମସ୍ତ ପ୍ରକୃତିର ସହଯୋଗ କରିବାକୁ ପଡ଼ିବ। ଶୁଣ, ଆଉ କୋଲାହଳ, ବ୍ରଜପାତ ଏବଂ ବ୍ରଜପାତ ହେଲା ଏବଂ ଏକ ବଡ଼ ଭୂକମ୍ପ, ଏପରି ଶକ୍ତିଶାଳୀ ଏବଂ ବଡ଼ ଭୂକମ୍ପ ଯେପରି ପୃଥିବୀରେ ମନୁଷ୍ୟମାନେ ହୋଇନଥିଲେ। ତାପରେ ପ୍ରତ୍ୟେକ ଦୀପ୍ତି ପ୍ରଳୟନ କଲା ଏବଂ ପର୍ବତଗୁଡ଼ିକ ମଲିଲା ନାହିଁ। ଏହିପରି ଆମେ ପ୍ରକାଶିତ 16:18-20 ପାଉଛୁ, ଯେବେ ଯୀଶୁ ପ୍ରଭୁ ଆସିବେ ଏହିପରି ଘଟଣା ଘଟିବ। ପ୍ରିୟ ଶ୍ରୋତା, ଆପଣ ଏକ ଭୂକମ୍ପ ଗୁପ୍ତ ରଖିପାରିବେ କି ନାହିଁ? ନା, ନାହିଁ, କେବେ ବି ନାହିଁ। ଯେବେ ଆପଣ ସେହି ଭୂକମ୍ପ ଅନୁଭବ କର, ଅତି କମ୍ରେ ସେପରି ଭୁଲ ନାହିଁ ଯାହା ସମସ୍ତ ପର୍ବତକୁ ସ୍ତର କରିଥାଏ ଏବଂ ପ୍ରତ୍ୟେକ ଦ୍ୱୀପକୁ ଅଦୃଶ୍ୟ କରିଥାଏ। କିନ୍ତୁ ଅପେକ୍ଷା କର ପ୍ରିୟ ଶ୍ରୋତା, ଅଧିକ ଅଛି। କେବଳ ଖ୍ରୀଷ୍ଟଙ୍କ ଆଗମନ ଏକ ଦୃଶ୍ୟମାନ ଆସିବା ନୁହେଁ, ଏହା ଏକ ଶ୍ରୋତାପୂର୍ଣ୍ଣ ଆସିବା ହେବ। ସମସ୍ତେ ଶୁଣିଥିବେ, ତେଣୁ ଈଶ୍ୱରଙ୍କ ଆହ୍ୱାନ ଏବଂ ତୁରୀର ଚିତ୍କାର ହେବ, ଯେପରି ଖ୍ରୀଷ୍ଟଙ୍କଠାରେ ମୃତ୍ୟୁମାନେ ଜାଗ୍ରତ ହେବେ ଏବଂ ସେମାନଙ୍କ କବରରୁ ବାହାରକୁ ଆସିବେ। କାରଣ ପ୍ରଭୁ ନିଜେ ସ୍ୱର୍ଗରୁ ଏକ ଚିତ୍କାର, ଜଣେ ଦୂତଙ୍କ ସ୍ୱର ଏବଂ ଈଶ୍ୱରଙ୍କ ତୁରୀ ସହିତ ଓହ୍ଲାଇବେ। ଖ୍ରୀଷ୍ଟଙ୍କଠାରେ ମୃତ୍ୟୁମାନେ ପ୍ରଥମ ପୁନରୁଚିତ ହେବେ। ପ୍ରିୟ ଶ୍ରୋତା, ଯେପରି ଆମେ ଥେସଲୋନିକ 4:16 ପାଉଛୁ, ଏଠି ଲେଖାଯାଉଛି, ତୁମେ ଦେଖିଛ କି ଖ୍ରୀଷ୍ଟଙ୍କ ପ୍ରକୃତ ଆଗମନ ନକଲି କରିବା ଶୟତାନ ପାଇଁ କେତେ ଅସମ୍ଭବ। ଯଦି ତୁମେ ଏସବୁ ଘଟଣା ଘଟୁଥିବାର ଦେଖିବ ନାହିଁ, କେତେ ଦିନ ହେବ? ଏବଂ ମନେ ରଖନ୍ତୁ ପ୍ରିୟ ଶ୍ରୋତା, ଯଦି କବର ଗୁଡ଼ିକ ଖୋଲିବ ନାହିଁ ଏବଂ ଯୀଶୁଙ୍କଠାରେ ଶୋଇଥିବା ଆମର ପ୍ରିୟଜନକମାନେ ସେମାନଙ୍କ ଧୂଲି କବରରୁ ଉଠାଯାଇନଥିବେ, ତେବେ ଏହା ଯୀଶୁ ହେବ ନାହିଁ। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନରେ ଧାର୍ମିକମାନଙ୍କ ସହିତ କ'ଣ ହୁଏ? ତାପରେ ଆମମାନେ ଜୀବିତ ଓ ଜୀବିତ ରହି ପ୍ରଭୁଙ୍କ ଆକାଶରେ ଭେଟିବା ପାଇଁ ମେଘରେ ସେମାନଙ୍କ ସହିତ ମିଶିଯିବା। ପ୍ରିୟ ଶ୍ରୋତା, ଯୀଶୁଙ୍କ ବିଶ୍ୱସ୍ତ ଅନୁଗାମିନୀମାନେ ପୁନରିତ ମୃତ୍ୟୁମାନଙ୍କ ସହିତ ପ୍ରଭୁଙ୍କ ଆକାଶରେ ଭେଟିବା ପାଇଁ ଧରା ପଡ଼ିବେ। କେଡ଼େ ସୁନ୍ଦର ଦିନ ସେହି ଦିନ ହେବ, ଯେତେ ଲୋକ ବଞ୍ଚିଥାନ୍ତି, ଯେତେ ଲୋକ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୃତ୍ୟୁଭୋଗ କରିଛନ୍ତି, ଆଉ ଯେତେ ଲୋକ ଯୀଶୁଙ୍କଠାରେ ବିଶ୍ୱାସ କରିଛନ୍ତି, ସେମାନେ ଯୀଶୁକୁ ପୁନର୍ବାର ଦେଖିବେ। ପ୍ରିୟସତା, ତାହେଲେ ଚାଲନ୍ତୁ ସେହି ଆଶାରେ ଆମେ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ଯେହେତୁ ଯୀଶୁଖ୍ରୀଷ୍ଟ ବହୁ ଶୀଘ୍ର ଆସୁଅଛନ୍ତି, ତାହେଲେ ପ୍ରିୟସତା ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣାଇଲ କି ତୁମ ଆଗମନ ସହ ନିକଟ, ଆମେ ପ୍ରସ୍ତୁତ ହୋଇନାହୁଁ। ହେ ପ୍ରିୟ ପ୍ରଭୁ, ଆମମାନଙ୍କୁ ଶକ୍ତିରେ, ଜ୍ଞାନରେ, ବୁଦ୍ଧିରେ ପରିପୂର୍ଣ୍ଣ କର। ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର, ଯେପରି ଆମେ ନିଜକୁ ପ୍ରସ୍ତୁତ କରିପାରିବୁ, ଯେପରି ତୁମେ ତୁମ ସେହି ମେଘର ତଳେ ସେହି ସହସ୍ରଦୂତଙ୍କ ସହ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଆସିବେ। ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର, ଆମେନ।
ସଦାପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମ୍ଭେମାନେ ବିନଷ୍ଟ ହୋଇନାହୁଁ, କାରଣ ତାହାଙ୍କର କରୁଣା ଶେଷ ହୁଏ ନାହିଁ, ସେସବୁ ପ୍ରତି ପ୍ରଭାତରେ ନୂତନ। ତୁମ୍ଭର ବିଶ୍ୱସ୍ତତା ମହତ।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুথিব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটিসড মিডিয়া সেটর, এসডিএ মিশন কম্পাউন্ড, সাি পার্ক, পুণে 411037, মহারাষ্ট্র। বা খোলতু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRIINDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যাঁন্তু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু। ঈশ্বর আপনকু আশীর্বাদ করন্তু। ধন্যবাদ।